ପ୍ରଥମ କରିନ୍ଥିୟ 4 ଅଧ୍ୟାୟ। ଆମ୍ଭ ବିଷୟରେ ଲୋକମାନଙ୍କର ଭାବିବା ଦରକାର ଯେ ଆମ୍ଭେ ଖ୍ରୀଷ୍ଟଙ୍କର ସେବକ। ପରମେଶ୍ୱର ନିଜର ଗୋପନୀୟ ସତ୍ୟଗୁଡ଼ିକୁ ଆମ୍ଭ ନିକଟରେ ଭରସା ରଖି ଜଣାଇଅଛନ୍ତି। ଯେଉଁ ଲୋକମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ସେମାନେ ଯେ ଏଥିର ଯୋଗ୍ୟ ଏହା ଦର୍ଶାଇବା ଉଚିତ। ତୁମେମାନେ ଯଦି ମୋର ବିଚାର କର, କିମ୍ବା କୌଣସି ଅଦାଲତ ଯଦି ମୋର ବିଚାର କରେ, ତେବେ ମୁଁ ତାହାକୁ ଆଦୌ ଖାତିର କରେ ନାହିଁ, ଏପରିକି ମୋ ନିଜର ବିଚାର ମଧ୍ୟ ମୁଁ କରେ ନାହିଁ। ମୁଁ ଯେକୌଣସି ଭୁଲ କରିନାହିଁ, କିନ୍ତୁ ତାହା ମଧ୍ୟ ମୋତେ ନିର୍ଦ୍ଦୋଷ ପ୍ରମାଣିତ କରିନାହିଁ। ପ୍ରଭୁ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏକି ମୋର ବିଚାର କରନ୍ତି। ଅତଏବ ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ, ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଚାର କରିବା ଅନୁଚିତ। ସେ ଅନ୍ଧକାରରେ ରହିଥିବା ବିଷୟଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ। ଭାଇ ଓ ଭଉଣୀମାନେ, ଏ ସମସ୍ତ କହିଲା ବେଳେ ମୁଁ ଆପଲଙ୍କୁ ଓ ନିଜକୁ ଉଦାହରଣ ସ୍ୱରୂପ ବ୍ୟବହାର କରୁଛି, ଯେପରି ତୁମେମାନେ ଶାସ୍ତ୍ରାଂଶ ଶବ୍ଦଗୁଡ଼ିକର ଅର୍ଥ ଆମ୍ଭଠାରୁ ଜାଣିପାରିବ। ତେବେ ଶାସ୍ତ୍ରରେ ଯାହା ଲେଖାଯାଇଛି କେବଳ ତଇଁର ବାଧ୍ୟ ହୁଅ, ତାହେଲେ ତୁମେମାନେ ଜଣଙ୍କ ନିମନ୍ତେ ଗର୍ବ କରିବ ନାହିଁ ବା ଅନ୍ୟ ଜଣକୁ ଘୃଣା କରିବ ନାହିଁ। କିଏ କହୁଛି ଯେ ତୁମେମାନେ ଅନ୍ୟମାନଙ୍କ ତୁଳନାରେ ଭଲ? ଯାହା କିଛି ତୁମମାନଙ୍କ ପାଖରେ ଅଛି ତାହା ତୁମ୍ଭକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖରେ ଅଛି ତାହା ତୁମ୍ଭକୁ ଦିଆଯାଇଛି। ତେବେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତାହେଲେ ସେଗୁଡ଼ିକ ତୁମେମାନେ ନିଜ ଶକ୍ତି ଦ୍ୱାରା ପାଇଛ ବୋଲି ଗର୍ବ କରୁଛ। ତୁମେମାନେ ଭାବୁଛ ଯେ ତୁମମାନଙ୍କର ସମସ୍ତ ଆବଶ୍ୟକ ବିଷୟ ତୁମମାନଙ୍କ ପାଖରେ ଅଛି। ତୁମ୍ଭେ ନିଜକୁ ଧନ୍ୟ ବୋଲି ମନେ କରୁଛ। ତୁମମାନେ ଆମ ବିନା ରାଜା ହୋଇଯାଉଛ ବୋଲି ଭାବୁଛ। ହଁ, ତୁମମାନେ ପ୍ରକୃତରେ ରାଜା ହୋଇଥିଲେ ଭଲ ହୋଇଥାନ୍ତା, ତାହେଲେ ଆମ୍ଭେ ମଧ୍ୟ ତୁମମାନଙ୍କ ସହିତ ରାଜତ୍ୱ କରିଥାନ୍ତୁ। କିନ୍ତୁ ମୋର ମନେ ହୁଏ ଯେ ପରମେଶ୍ୱର ଆମ୍ଭ ପ୍ରେରିତମାନଙ୍କୁ ସର୍ବଶେଷରେ ରଖିଅଛନ୍ତି। ଆମ୍ଭେମାନେ ଯେପରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରା ହୋଇଛୁ ଏବଂ ସମଗ୍ର ଜଗତ ଏହା ଦେଖୁଛନ୍ତି, ସମଗ୍ର ଜଗତ, ସ୍ୱର୍ଗଦୂତ ଓ ଲୋକମାନଙ୍କ ସମ୍ମୁଖରେ ଆମମାନେ ଯେପରି ଏକ ନାଟକ କରୁଛୁ, ଆମ୍ଭେ ଯୀଶୁଖ୍ରୀଷ୍ଟଙ୍କ ପାଇଁ ମୂର୍ଖ ହୋଇଛୁ। କିନ୍ତୁ ତୁମମାନେ ନିଜକୁ ଖ୍ରୀଷ୍ଟଙ୍କଠାରେ ବୁଦ୍ଧିମାନ ବୋଲି ଭାବୁଛ, ଆମ୍ଭେ ଦୁର୍ବଳ। ତୁମେମାନେ ନିଜକୁ ବଳବାନ ମନେ କରୁଛ। ଲୋକେ ତୁମ୍ଭମାନଙ୍କୁ ସମ୍ମାନ ଦିଅନ୍ତି, କିନ୍ତୁ ଆମମାନଙ୍କୁ ସମ୍ମାନ ଦିଅନ୍ତି ନାହିଁ। ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷରେ ଅଛୁ ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ। ଆମ୍ଭର ଲାଗି ଆମ୍ଭେ ହାତରେ କାମ କରୁଛୁ, ଅତି କଠିନ ପରିଶ୍ରମ କରୁଛୁ। ଲୋକମାନଙ୍କଠାରୁ ଅଭିଶାପ ପାଇ ମଧ୍ୟ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରୁଛୁ। ଲୋକେ ଆମ୍ଭକୁ ତାଡ଼ନା କରୁଛନ୍ତି, ଆମ୍ଭେ ସହୁଛୁ। ଏପରିକି ଯେଉଁମାନେ ଆମ୍ଭର ମିଥ୍ୟା ପ୍ରବାଦ କରନ୍ତି, ଆମ୍ଭେ ସେମାନଙ୍କୁ ନମ୍ର ଭାବେ କଥା କହୁ। ଆଜି ପର୍ଯ୍ୟନ୍ତ ଲୋକେ ଆମ୍ଭକୁ ସମଗ୍ର ସଂସାରର ମଇଳା ଧୂଳି ସଦୃଶ ବ୍ୟବହାର କରୁଛନ୍ତି। ତୁମମାନଙ୍କୁ ଲଜ୍ଜିତ କରିବା ପାଇଁ ମୁଁ ଏହା ଲେଖୁନାହିଁ, ବରଂ ନିଜର ପ୍ରିୟ ସନ୍ତାନ ବୋଲି ଭାବି ତୁମମାନଙ୍କୁ ସଚେତନ କରାଉଛି। ଖ୍ରୀଷ୍ଟଙ୍କଠାରେ ତୁମମାନଙ୍କର 10,000 ଶିକ୍ଷକ ଥାଇପାରନ୍ତି, କିନ୍ତୁ ତୁମମାନଙ୍କର ଅନେକ ପିତା ନାହାନ୍ତି। ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କ ସକାଶେ ମୁଁ ତୁମମାନଙ୍କର ପିତା ହୋଇଛି। ସେଥିପାଇଁ ମୁଁ ତୁମମାନଙ୍କୁ ଅନୁରୋଧ କରେ ଯେ ତୁମେମାନେ ମୋ ପରି ହୁଅ। ସେଥିପାଇଁ ତିମୋଥିଙ୍କୁ ତୁମମାନଙ୍କ ପାଖକୁ ପଠାଇଛି, ସେ ଖ୍ରୀଷ୍ଟରେ ମୋର ସନ୍ତାନ। ମୁଁ ତିମୋଥିଙ୍କୁ ଭଲ ପାଏ, ସେ ବିଶ୍ୱାସଯୋଗ୍ୟ। ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ମୁଁ କିପରି ଜୀବନଯାପନ କରୁଛି ତାହା ସେ ତୁମମାନଙ୍କୁ ସ୍ମରଣ କରାଇଦେବେ। ମୁଁ ସବୁ ମଣ୍ଡଳୀରେ ସର୍ବତ୍ର ଏହି ଶିକ୍ଷା ପ୍ରଦାନ କରୁଛି। ତୁମମାନଙ୍କ ଭିତରୁ ଅନେକ ଅହଙ୍କାରୀ ହୋଇଯାଇଛ, ଏହା ଭାବି ତୁମେମାନେ ଗର୍ବ କର ଯେ ମୁଁ ତୁମମାନଙ୍କ ପାଖକୁ ଆଉ କେବେ ଯିବି ନାହିଁ। କିନ୍ତୁ ଖୁବ୍ ଶୀଘ୍ର ମୁଁ ତୁମମାନଙ୍କ ପାଖକୁ ଯିବି ଓ ଅହଙ୍କାର କରୁଥିବା ଲୋକମାନେ କ'ଣ ଅଧିକ କାର୍ଯ୍ୟ କରୁଛନ୍ତି ତାହା ମୁଁ ଦେଖିବାକୁ ଚାହେଁ। ଏହା ମୁଁ ଦେଖିବାକୁ ଇଚ୍ଛା କରେ, କାରଣ ପରମେଶ୍ୱରଙ୍କ ରାଜ୍ୟ କେବଳ କଥାରେ କହିବା ବିଷୟବସ୍ତୁ ନୁହେଁ, ମାତ୍ର ଶକ୍ତିର ବିଷୟ ଅଟେ। ତୁମେମାନେ କ'ଣ ଚାହଁ, ମୁଁ ତୁମମାନଙ୍କ ପାଖକୁ ଦଣ୍ଡ ନେଇ ଆସିବି ନା ପ୍ରେମ ଓ କୋମଳତା ସହ ଆସିବି?